ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ରଶ୍ମିତା ଦାସ। ମୁଖ୍ୟ ସମ୍ବାଦ, ଭଦ୍ରକ ଏବଂ ପାରାଦୀପରେ ଗୋଟିଏ ଲେଖାଏଁ ବୃହତ୍ ଶିଳ୍ପ ପ୍ରତିଷ୍ଠା ନେଇ ବିଧାନସଭାରେ ସୂଚନା ଦେଲେ ଶିଳ୍ପମନ୍ତ୍ରୀ। ବିରୋଧୀ ସଦସ୍ୟମାନଙ୍କର ହଟ୍ଟଗୋଳ ଯୋଗୁଁ ବିଧାନସଭା ଅପରାହ୍ନ 4 ପର୍ଯ୍ୟନ୍ତ ମୁଲତବୀ। ରାଜ୍ୟସଭାର ସାଂସଦ ପଦରୁ ଇସ୍ତଫା ଦେଲେ ସୁଜିତ କୁମାର। ଏବଂ ଲଘୁଚାପର ପ୍ରଭାବରେ ରାଜ୍ୟରେ ଆଜିଠାରୁ ବର୍ଷା ବୃଦ୍ଧି ପାଇବା ନେଇ ପାଣିପାଗ ବିଭାଗର ସୂଚନା। ଭଦ୍ରକରେ ଏକ ଟେକ୍ସଟାଇଲ୍ ପ୍ଲାଣ୍ଟ ପ୍ରତିଷ୍ଠା କରାଯିବା ସହ ପାରାଦୀପରେ ମେଗା ଡୁଆଲ୍ ଫିଡ୍ କ୍ରାକର ପ୍ଲାଣ୍ଟ ପ୍ରତିଷ୍ଠା କରାଯିବ ବୋଲି ଶିଳ୍ପମନ୍ତ୍ରୀ ସମ୍ପଦ କୁମାର ସ୍ୱାଇଁ ସୂଚନା ଦେଇଛନ୍ତି। ବିଧାୟକ ଦୁଷ୍ମନ୍ତ ସ୍ୱାଇଁଙ୍କ ତାରକା ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ବିଧାନସଭାରେ କହିଛନ୍ତି, ପାରାଦୀପ କ୍ରାକର ପ୍ଲାଣ୍ଟର ଜୈବିକ ବସ୍ତୁ ଭଦ୍ରକ ଟେକ୍ସଟାଇଲ୍ ପାର୍କରେ ବ୍ୟବହାର କରାଯିବ। ଭାରତୀୟ ତୈଳ ନିଗମ ଆଇଓସିଏଲ୍ର ସହଯୋଗରେ ଏହି ପ୍ଲାଣ୍ଟ ପ୍ରତିଷ୍ଠା କରାଯିବ। ସେହିପରି ରାଜ୍ୟରେ ଅଧିକ ଏମ୍ଏସ୍ଏମ୍ଇ ପାର୍କ ପ୍ରତିଷ୍ଠା କରିବାକୁ ସରକାର ପଦକ୍ଷେପ ନେଉଛନ୍ତି। ଏମ୍ଏସ୍ଏମ୍ଇ ୟୁନିଟ୍ ବୃଦ୍ଧି ପାଇଲେ ରାଜ୍ୟରେ ନିଯୁକ୍ତି ସୁଯୋଗ ବୃଦ୍ଧି ପାଇବ ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍ତି। ରାଜ୍ୟ ସରକାର ଶିକ୍ଷିତ ଯନ୍ତ୍ରୀମାନଙ୍କୁ ଆତ୍ମନିର୍ଭରଶୀଳ କରିବା ପାଇଁ ପଦକ୍ଷେପ ନେଉଛନ୍ତି। ଏଥିସହ ଯୁବକ ଯୁବତୀ ଅଧିକ ରୋଜଗାରକ୍ଷମ ହେବା ଦିଗରେ ବିଶେଷ ଗୁରୁତ୍ୱ ଦିଆଯାଉଛି। ସୁଦକ୍ଷା ଯୋଜନାରେ ଛାତ୍ରୀମାନଙ୍କ ଶିକ୍ଷା ଓ ବୈଷୟିକ ତାଲିମ ବ୍ୟବସ୍ଥା କରାଯାଇଛି। ଏଥିସହ ସେମାନଙ୍କୁ ଛାତ୍ରୀବାସରେ ରଖି ବୃତ୍ତି ମଧ୍ୟ ପ୍ରଦାନ କରାଯାଉଛି ବୋଲି ଶିଳ୍ପମନ୍ତ୍ରୀ ଗୃହରେ ତଥ୍ୟ ରଖିଛନ୍ତି। ରାଜ୍ୟରେ 274 ବ୍ଲକରେ ଷ୍ଟାଡିୟମ୍ ନିର୍ମାଣ କାର୍ଯ୍ୟ ଶେଷ ହୋଇଛି ବୋଲି କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ କହିଛନ୍ତି। ବିଧାନସଭାରେ ବିଧାୟକ ଚକ୍ରମଣି କହରଙ୍କ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ କହିଛନ୍ତି, 30 ଷ୍ଟାଡିୟମ୍ର କାର୍ଯ୍ୟ ଚାଲିଛି, ସେହିଭଳି ଆଉ 10 ବ୍ଲକରେ କାର୍ଯ୍ୟ ଆରମ୍ଭ ହୋଇନାହିଁ। ମନ୍ତ୍ରୀ କହିଛନ୍ତି 92 ବ୍ଲକସ୍ତରୀୟ ଓପନ୍ ଜିପ୍ ମଧ୍ୟରୁ 62 କାର୍ଯ୍ୟ ଶେଷ ହୋଇଛି। ପ୍ରଥମ ଓଡ଼ିଆ ଭାଷା ସମ୍ମିଳନୀ ପାଇଁ 14,61,77,000 ଟଙ୍କା ଖର୍ଚ୍ଚ ହୋଇଛି। ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ବିଧାନସଭାରେ ଉତ୍ତର ଦେଇଛନ୍ତି। ସୂଚନାଯୋଗ୍ୟ, ଚଳିତ ବର୍ଷ ଫେବୃୟାରୀ ମାସ 3-5 ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରରେ ବିଶ୍ୱ ଓଡ଼ିଶା ଭାଷା ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ବିଧାନସଭାରେ ଆଜି ବିଭିନ୍ନ ପ୍ରସଙ୍ଗ ନେଇ ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ବାଚସ୍କତି ସୁରମା ପାଢ଼ୀ ଗୃହକୁ ଅପରାହ୍ନ 4 ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଛନ୍ତି। ଆଜି ଅଧିବେଶନ ଆରମ୍ଭ ହେବା ମାତ୍ରେ ବିଧାୟକ ବ୍ୟୋମକେଶ ରାୟଙ୍କ ନାମରେ ହୋଇଥିବା ମାମଲା ପ୍ରତ୍ୟାହାର ଦାବିରେ ବିଜେଡ଼ିର ସଦସ୍ୟମାନେ ପ୍ରବଳ ହଟ୍ଟଗୋଳ କରିଥିଲେ। ଶୂନ୍ୟକାଳରେ ବିରୋଧୀ ବିଧାୟକମାନେ ଗୃହ ମଧ୍ୟଭାଗକୁ ଆସି ନାରାବାଜି କରିଥିଲେ, ଫଳରେ ବାଚସ୍କତି ଗୃହକୁ ବାରମ୍ଭାର ମୁଲତବୀ ରଖିଥିଲେ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସ୍କିଲ୍ ଇନ୍ ଓଡ଼ିଶାର ପ୍ରତିଯୋଗୀଙ୍କ ସହ ଭାବ ବିନିମୟ କରିଛନ୍ତି। ମୁଖ୍ୟମନ୍ତ୍ରୀ ଭର୍ଚୁଆଲ୍ ମାଧ୍ୟମରେ ବିଶ୍ୱ ଦକ୍ଷତା ପ୍ରତିଯୋଗିତାରେ ଭାଗ ନେବାକୁ ଥିବା ରାଜ୍ୟର 15 ଯୁବ ପ୍ରତିଯୋଗୀଙ୍କ ସହ କଥା ହୋଇଥିବା ଆମ ସମ୍ଭାଦଦାତା ଜଣାଇଛନ୍ତି। ଏହି ପ୍ରତିଯୋଗୀମାନେ ଫ୍ରାନ୍ସର ଲିଓନ୍ ସହରରେ ଅନୁଷ୍ଠିତ ହେବାକୁ ଥିବା ବିଶ୍ୱ ଦକ୍ଷତା ପ୍ରତିଯୋଗିତାରେ ଭାଗ ନେବେ। ନୂଆଖାଇ ଉପଲକ୍ଷେ ଆସନ୍ତା 9 ତାରିଖ ସୋମବାର ଦିନ ହାଇକୋର୍ଟ ଛୁଟି ଘୋଷଣା କରାଯାଇଛି। ହାଇକୋର୍ଟ ଏହା ପରିବର୍ତ୍ତେ ଅକ୍ଟୋବର 5 ତାରିଖ ଶନିବାର ଦିନ କାର୍ଯ୍ୟ କରିବ। ସେହିଭଳି ବଲାଙ୍ଗୀର ଓ ନୂଆପଡ଼ା ଜିଲ୍ଲାରେ ଆସନ୍ତା 10 ତାରିଖ ମଙ୍ଗଳବାରକୁ ଆର୍ଡିସି ସ୍ତରରେ ଆଞ୍ଚଳିକ ଛୁଟି ଘୋଷଣା କରାଯାଇଛି। ପୂର୍ବରୁ ରାଜ୍ୟରେ ନୂଆଖାଇ ପାଇଁ 9 ତାରିଖକୁ ଛୁଟି ଘୋଷଣା କରାଯାଇଥିଲା, ଫଳରେ ଏହି 2 ଜିଲ୍ଲାରେ ନୂଆଖାଇ ପାଇଁ 9-10 ତାରିଖକୁ ଛୁଟି ଘୋଷଣା କରାଯାଇଛି। ରାଜ୍ୟସଭା ସଦସ୍ୟ ପଦରୁ ବିଜେଡ଼ି ସାଂସଦ ସୁଜିତ କୁମାର ଆଜି ଇସ୍ତଫା ଦେଇଛନ୍ତି। ସେ ତାଙ୍କ ଇସ୍ତଫା ପତ୍ର ରାଜ୍ୟସଭା ଅଧ୍ୟକ୍ଷଙ୍କ ନିକଟକୁ ପଠାଇଛନ୍ତି। ଏହାପରେ ଶ୍ରୀ କୁମାର ବିଜେପିରେ ଯୋଗ ଦେଇଥିବା ଆମ ସମ୍ଭାଦଦାତା ଜଣାଇଛନ୍ତି। 2020 ମସିହାରେ ସେ ବିଜେଡ଼ି ପକ୍ଷରୁ ରାଜ୍ୟସଭାକୁ ସାଂସଦ ଭାବେ ମନୋନୀତ ହୋଇଥିଲେ। ଆସନ୍ତା 2026 ମସିହାରେ ତାଙ୍କ କାର୍ଯ୍ୟକାଳ ଶେଷ ହେଉଥିଲା। ଅନ୍ୟପକ୍ଷରେ ବିଜେଡ଼ି ସଭାପତି ନବୀନ ପଟ୍ଟନାୟକ ଦଳ ବିରୋଧୀ କାର୍ଯ୍ୟ ପାଇଁ ତାଙ୍କୁ ବହିଷ୍କାର କରିଥିବା ଦଳ ପକ୍ଷରୁ କୁହାଯାଇଛି। ରାଜ୍ୟରେ ବିମାନ ଚଳାଚଳ କ୍ଷେତ୍ରରେ ଯୁବବର୍ଗଙ୍କୁ ତାଲିମ ଦେବା ଲକ୍ଷ୍ୟରେ ଏୟାର ଇଣ୍ଡିଆ ଏବଂ ରାଜ୍ୟ ଦକ୍ଷତା ବିକାଶ ନିୟୋଜନ ନିର୍ଦ୍ଦେଶାଳୟ ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ହାଇଦ୍ରାବାଦଠାରେ ଏହା ମାଧ୍ୟମରେ ଯୁବକମାନଙ୍କୁ 30-ଦିନିଆ ପ୍ରଶିକ୍ଷଣ ପ୍ରଦାନ କରାଯିବ। ଏଥିରେ ସେମାନଙ୍କୁ ବିମାନ ବନ୍ଦରରେ ର୍ୟାମ୍ପ ପରିଚାଳନା ଓ ଗ୍ରାହକ ସେବା ଉପରେ ପ୍ରଶିକ୍ଷଣ ପ୍ରଦାନ କରାଯିବ। ବିମାନ ଚଳାଚଳ କ୍ଷେତ୍ରରେ ଏହା ରାଜ୍ୟର ଭାଗିଦାରୀକୁ ସୁନିଶ୍ଚିତ କରିବ ବୋଲି ଦକ୍ଷତା ବିକାଶ ନିୟୋଜନ ନିର୍ଦ୍ଦେଶାଳୟ ପକ୍ଷରୁ କୁହାଯାଇଛି। ସୁଭଦ୍ରା ଯୋଜନାର ହିତାଧିକାରୀଙ୍କୁ ସଚେତନ କରାଇବା ପାଇଁ ଆସନ୍ତାକାଲିଠାରୁ 16 ତାରିଖ ପର୍ଯ୍ୟନ୍ତ ସମସ୍ତ ଜିଲ୍ଲାରେ ସଚେତନତା ରଥ ପରିଭ୍ରମଣ କରିବ। ଏନେଇ ଭୁବନେଶ୍ୱର ଲୋକସେବା ଭବନରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ନିଷ୍ପତ୍ତି ହୋଇଛି। ବୈଠକରେ ସୁଭଦ୍ରା ଯୋଜନାର ଅଗ୍ରଗତି ନେଇ ନିୟମିତ ତଦାରଖ କରିବାକୁ ଶ୍ରୀ ଆହୁଜା ବରିଷ୍ଠ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ। ଫର୍ମ ବିତରଣ ଓ ସଂଗ୍ରହ ପଞ୍ଜିକରଣ ଏବଂ ସମସ୍ତ ସୂଚନା ପୋର୍ଟାଲରେ ଉପଲବ୍ଧ କରାଇବା ନେଇ ଆଲୋଚନା ହୋଇଥିଲା। ମହିଳାମାନଙ୍କ ପାଇଁ ଉଦ୍ଦିଷ୍ଟ ସୁଭଦ୍ରା ଯୋଜନା ସମ୍ପର୍କରେ ବିଭିନ୍ନ ଗୁଜବ ଅପପ୍ରଚାରକୁ ବିଶ୍ୱାସ ନ କରିବା ପାଇଁ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା କହିଛନ୍ତି। ଏଥିସହ ଏହି ଯୋଜନା ଆବେଦନ ପାଇଁ କୌଣସି ସମୟସୀମା ନାହିଁ, ଆଧାର କାର୍ଡ଼ ବ୍ୟତୀତ କୌଣସି ପ୍ରମାଣପତ୍ରର ମଧ୍ୟ ଆବଶ୍ୟକତା ନଥିବା ବେଳେ ଏହା ସମ୍ପୂର୍ଣ୍ଣ ଦେୟମୁକ୍ତ ବୋଲି ଜିଲ୍ଲାପାଳ କହିଛନ୍ତି। କୌଣସି ଅଭିଯୋଗ ଥିଲେ ଟୋଲ୍ ଫ୍ରି ନମ୍ଘର 1468 ଅଭିଯୋଗ କରିପାରିବେ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି। ଏହି କାର୍ଯ୍ୟକୁ ତଦାରଖ କରିବା ପାଇଁ ପ୍ରତି ପଞ୍ଚାୟତରେ ଜଣେ ଲେଖାଏଁ ନୋଡାଲ ଅଫିସରଙ୍କୁ ନିୟୋଜିତ କରାଯାଇଛି। ଲୋକଙ୍କ ସୁବିଧା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଆହୁରି 110 ଆଧାର ସଂଯୋଗୀକରଣ କେନ୍ଦ୍ର ଖୋଲାଯାଇଥିବା ନେଇ ଜିଲ୍ଲାପାଳ କହିଛନ୍ତି। ସୁବର୍ଣ୍ଣପୁର ଜିଲ୍ଲାରେ ଏହି ଯୋଜନାରେ 2,09,000 ହିତାଧିକାରୀ ଲାଭାନ୍ୱିତ ହେବେ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ଆକଳନ କରାଯାଇଛି। ଏଥିସହ ମୋଟ 476 ଜନସେବା କେନ୍ଦ୍ର ଓ ମୋ ସେବା କେନ୍ଦ୍ରରେ ହିତାଧିକାରୀଙ୍କ ଆବେଦନପତ୍ର ଗ୍ରହଣ ସକାଶେ ସୁନିଶ୍ଚିତ କରାଯାଇଛି ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି। ପୁରୀ ଜିଲ୍ଲାରେ ଆସନ୍ତା 17 ପରେ ମଧ୍ୟ ସୁଭଦ୍ରା ଯୋଜନା ପାଇଁ ଆବେଦନପତ୍ର ଗ୍ରହଣ କରାଯିବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି। ଏଥିସହ ଏହି ଯୋଜନା ପାଇଁ ଆଧାର ସହ ମୋବାଇଲ୍ ସଂଯୋଗୀକରଣ ବାଧ୍ୟତାମୂଳକ ନଥିବା ଜିଲ୍ଲାପାଳ କହିଛନ୍ତି। ଭଦ୍ରକ ଜିଲ୍ଲାରେ ସୁଭଦ୍ରା ଯୋଜନାରେ ଆବେଦନ ପାଇଁ 1086 ଜନସେବା କେନ୍ଦ୍ର, 291 ମୋ ସେବା କେନ୍ଦ୍ର ଓ 40 ଆଧାର କେନ୍ଦ୍ର ଚୟନ କରାଯାଇଛି ବୋଲି ଜିଲ୍ଲାପାଳ କହିଛନ୍ତି। ନୟାଗଡ଼ ଜିଲ୍ଲାରେ ସୁଭଦ୍ରା ଯୋଜନା ଅନ୍ତର୍ଗତ ପ୍ରାୟ 3,48,000 ଉର୍ଦ୍ଧ୍ୱ ମହିଳାମାନଙ୍କୁ ସାମିଲ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି ବୋଲି ଜିଲ୍ଲାପାଳ କହିଛନ୍ତି। ରାଜ୍ୟରେ ଆଜିଠାରୁ ଯୁକ୍ତ 2 ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ପ୍ରକ୍ରିୟା ଆରମ୍ଭ ହୋଇଛି। ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଖାଲି ପଡ଼ିଥିବା ସିଟ୍ରେ ନାମଲେଖା ଚାଲିଛି। ଛାତ୍ରଛାତ୍ରୀ ଆସନ୍ତା 13 ପର୍ଯ୍ୟନ୍ତ ଆବେଦନ କରିପାରିବେ। ଆସନ୍ତା 20 ପ୍ରଥମ ଚୟନ ତାଲିକା ପ୍ରକାଶ ପାଇବା ସହ 21-24 ମଧ୍ୟରେ ନାମଲେଖା ହେବ। ସେହିଭଳି ଅକ୍ଟୋବର ମାସ 3 ସ୍ପଟ୍ ନାମଲେଖା ପାଇଁ ଚୟନ ତାଲିକା ପ୍ରକାଶ ପାଇବ। ନୟାଗଡ଼ ଜିଲ୍ଲାରେ ଦ୍ୱିତୀୟ ଦ୍ୱିପାକ୍ଷିକ ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନାରେ ହିତାଧିକାରୀମାନଙ୍କୁ ସହାୟତା ପ୍ରଦାନ ପ୍ରତ୍ୟକ୍ଷ ଅର୍ଥ ହସ୍ତାନ୍ତର ମାଧ୍ୟମରେ କରାଯାଇଛି। ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ 45 ଆବେଦନକାରୀଙ୍କୁ ମୋଟ 51,35,400 ପ୍ରଦାନ କରାଯାଇଛି। ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡିୟମ୍ଠାରେ ଆସନ୍ତା 18-20 3 ଧରି 70ତମ ରାଜ୍ୟ ସିନିୟର ଦୌଡ଼କୁଦ ଚାମ୍ପିୟନ୍ସିପ୍ ଅନୁଷ୍ଠିତ ହେବ। ପ୍ରତିଯୋଗିତା ନେଇ ଆସନ୍ତା ରବିବାର ଦିନ ବ୍ରହ୍ମପୁର ଇଞ୍ଜିନିୟରିଂ ପଡ଼ିଆଠାରେ ଖେଳାଳି ଚୟନ କରାଯିବ। ଇଚ୍ଛୁକ କ୍ରୀଡ଼ାବିତ୍ ଏଥିରେ ଅଂଶଗ୍ରହଣ କରିବା ପାଇଁ ଗଞ୍ଜାମ ଜିଲ୍ଲା କ୍ରୀଡ଼ା ସଂଘ ପକ୍ଷରୁ ନିଜ ନିଜର ପରିଚୟ ପ୍ରମାଣପତ୍ର ଓ ଜନ୍ମ ପ୍ରମାଣପତ୍ର ନେଇ ଆସିବା ପାଇଁ ସୂଚନା ଦିଆଯାଇଛି। ପରିବେଶ ସ୍ୱଚ୍ଛତା ନେଇ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି ଅନ୍ତର୍ଜାତୀୟ ସ୍ୱଚ୍ଛ ବାୟୁ ଦିବସ ପାଳନ କରାଯାଉଛି। ଏହି ଅବସରରେ ଭୁବନେଶ୍ୱର ମହାନଗର ନିଗମ ବିଏମ୍ସି ପକ୍ଷରୁ ପାତ୍ରପଡ଼ାରୁ ଭଗବାନପୁର ଯାଏ ଏକ ପଦଯାତ୍ରା ଅନୁଷ୍ଠିତ ହୋଇଥିଲା। ଭଗବାନପୁରଠାରେ ଚାରାରୋପଣ କରାଯାଇଥିଲା। ପାଣିପାଗ ଉତ୍ତର ଉପକୂଳ ଆନ୍ଧ୍ରପ୍ରଦେଶ ଓ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ଆଜିଠାରୁ ରାଜ୍ୟରେ ବର୍ଷାର ପରିମାଣ ବୃଦ୍ଧି ପାଇବାର ସମ୍ଭାବନା ରହିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଲଘୁଚାପ ଘନୀଭୂତ ହୋଇ ଆସନ୍ତା 2-3 ମଧ୍ୟରେ ଅବପାତରେ ପରିଣତ ହେବ। ଆସନ୍ତା 24 ମଧ୍ୟରେ ଘଡ଼ଘଡ଼ି ସହ ବର୍ଷା ହେବା ନେଇ 20 ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଅପରପକ୍ଷରେ ରାଜ୍ୟରେ ନିଅଣ୍ଟିଆ ବର୍ଷା ସ୍ଥିତି ଜାରି ରହିଛି। ଗତ ଜୁନ୍ 1 ଆଜି ପର୍ଯ୍ୟନ୍ତ ସ୍ୱାଭାବିକ ବର୍ଷାଠାରୁ 12% କମ୍ ବର୍ଷା ରେକର୍ଡ ହୋଇଛି। ଭଦ୍ରକ ଏବଂ ପାରାଦୀପରେ ଗୋଟିଏ ଲେଖାଏଁ ବୃହତ୍ ଶିଳ୍ପ ପ୍ରତିଷ୍ଠା ନେଇ ବିଧାନସଭାରେ ସୂଚନା ଦେଲେ ଶିଳ୍ପମନ୍ତ୍ରୀ। ବିରୋଧୀ ସଦସ୍ୟମାନଙ୍କର ହଟ୍ଟଗୋଳ ଯୋଗୁଁ ବିଧାନସଭା ଅପରାହ୍ନ 4 ପର୍ଯ୍ୟନ୍ତ ମୁଲତବୀ। ରାଜ୍ୟସଭାର ସାଂସଦ ପଦରୁ ଇସ୍ତଫା ଦେଲେ ସୁଜିତ କୁମାର ଏବଂ ଲଘୁଚାପର ପ୍ରଭାବରେ ରାଜ୍ୟରେ ଆଜିଠାରୁ ବର୍ଷା ବୃଦ୍ଧି ପାଇବା ନେଇ ପାଣିପାଗ ବିଭାଗର ସୂଚନା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।